26-14 ତିନି ଦିନ ପାଉଲ ଅନ୍ଧ ହୋଇ ରହିଲେ। ସେ କିଛି ପିଇଲେ ନାହିଁ କି ଖାଇଲେ ନାହିଁ। ତ ଈଶ୍ୱର ତାଙ୍କର ବିଶ୍ୱାସ ଅନ୍ୟାନ୍ୟକୁ ପାଉଲଙ୍କ ନିକଟକୁ ପଠାଇଲେ। ପାଉଲ ବିଶ୍ୱାସୀମାନଙ୍କୁ ତାଳନା କରୁଅଛନ୍ତି ବୋଲି ସେ ଜାଣିଥିଲେ। ତଥାପି ସେ ଯାଇ କହିଲେ, ପାଉଲ ଭାଇ, ଯେଉଁ ଯୀଶୁଙ୍କୁ ତୁମ୍ଭେ ରାସ୍ତାରେ ଦର୍ଶନ କଲ, ସେ ମୋତେ ତୁମ୍ଭ ପାଖକୁ ପଠାଇଲେ ଯେପରି ତୁମ୍ଭେ ପୁନର୍ବାର ଦେଖିପାର ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ। ସେ ପାଉଲଙ୍କ ମସ୍ତକରେ ହସ୍ତାର୍ପଣ କଲେ, ତତ୍କ୍ଷଣାତ୍ ପାଉଲ ଦେଖିପାରିଲେ, ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। ବର୍ତ୍ତମାନ ସେ ଯୀଶୁଙ୍କର ଶିଷ୍ୟ ହୋଇ ଚିହ୍ନ ସର୍ବେଶେ ବାପ୍ତିସ୍ମ ନେଲେ। ତହିଁରେ ତାଳନା ପରିବର୍ତ୍ତେ ସେ ସମସ୍ତଙ୍କୁ ଯୀଶୁଙ୍କ ବିଷୟ କହିଲେ।